ଆଚ୍ଛା, କେନ୍ତା ଅଛ? ଆସ ଗୋଟେଠାନେ ମିଶିକରି ଜୀବନର କେତେଟା ମୂଲ ବିଷୟ ଲାଗି କଥା ହେମା। ଆମେ ଜାଣୁଛୁ ଯେ ଏଇ ଜୀବନ ଛନେକର, ତାରପରେ ଆମେ ମରିଯିମୁ। ମାତ୍ର ଆମେ ମଲା ପଛେ କାଁଟା ହେମୁ, ଆମେ କେନ୍ତିକି ଯିମୁ, କେତେ ଲୋକ ଏ ବିଷୟ ନେଇ କିଛି ନାଇଁ ଜାଣବାର। ଆମେ ସବୁ ଶୁଣବାର କଥା ଯାହାଟା ସତ ମହାପୁରୁ କହେସନ୍, ତେବେ ଯାଇକରି ଆମେ ଭବିଷ୍ୟତ କାଜେ ପ୍ରସ୍ତୁତ ହେମୁ। ସତ ମହାପୁରୁ ଏଇ ଜଗତ ଆରେ ତାରଠାନେ ଥିବା ସବୁ ଜିନିଷ ବନେଇଛନ୍। ସେ ସ୍ୱରଗ୍ନେ ରହିସନ୍, ସେଠାନେ ଓଜଲ ଅଛେ, ଆର୍ ସେଟା ଖୁବ୍ ସୁନ୍ଦର। ଈଶ୍ୱର ଆମକେ ବେଶି ଭଲ ପାଏସନ୍, ଆର୍ ଆମେ ତାଙ୍କ ସଙ୍ଗେ ସ୍ୱରଗ୍ନେ ରହିମୁ ବୋଲିକରି ସେ ଚାହୁଁଛନ୍। ଆମେ ଯେତେବେଳେ ମର୍ମୁ, ଆମେ ତାଙ୍କ ସଙ୍ଗେ ରହିବାର ଲାଗି ସେ ଆମକେ ନେବାର ଲାଗି ଚାହେଁସନ୍, ଯେନ୍ଠାନେ କି ଆମେ ଆନନ୍ଦରେ ରହିପାରମୁ। ମାତର ଆମେ ପାପ ନେ ପୁରିଛୁ, ଆମେ ସବୁବେଳେ ଖରାପ କାମ କରୁଛୁ। ଈଶ୍ୱର ପାପକେ ଘୃଣା କରସନ୍। ସେ କହେସନ୍, ଯେନ୍ମାନେ ପାପ କରସନ୍ ସେମାନେ ନିଶ୍ଚୟ ଦଣ୍ଡ ପାଇବେ, ସେମାନେ ମରିଗଲେ ନରକକେ ଯିବେ, ସେଟା ଜୟ ଅଙ୍ଗରା ଆର୍ କଷ୍ଟଭର୍ତ୍ତି ଥିବା ଜାଗା। ମାତର ମାପରୁ ସବୁ ଜଗତର ଲୋକେ ପ୍ରେମ କରସନ୍ ଆର୍ ଖୁବ୍ ଭଲ ପାଏସନ୍। ଏ ଜଗତରେ ଲୋକ ଦୁଃଖ ପହନ୍ ବୋଲି ସେ ନାଇଁ ଚାହିଁବାର, ସେମାନଙ୍କେ ଇ ଦଣ୍ଡ କଷ୍ଟରୁ ଉଦ୍ଧାର କରବାର ଲାଗି ଚାହୁଁଛନ୍। ଏଥିର୍ଲାଗି ମହାପୁରୁ ତାଙ୍କର ପୁଅ ଯୀଶୁଖ୍ରୀଷ୍ଟକେ ଏଇ ଜଗତକେ ପଠାଇଲେ। ସେ ଛୋଟ ଛୁଆ କରି ଜନ୍ମ ହେଲେ ଆର୍ ବଢ଼ିକରି ଆମର ପରା ମନୁଷ୍ୟ ହେଲେ। ମାତ୍ର ସେ ପବିତ୍ର ଥିଲେ, ସେ କେବେ ବି ଖରାପ କାମ ନେଇ କରି। ତାରପରେ ସେ କୃଷ ଉପରେ ମରବାର ଲାଗି ନିଜକେ ସୋପି ଦେଲେ। ଆମେ ଯେନ୍ ଦଣ୍ଡ ପାଇବାର ଥିଲା ସେ ଦଣ୍ଡ ସେ କୃଷର ନିଜର ଉପରେ ନେଲେ। ମହାପୁରୁ କହେସନ୍, ଯିଏ ଯୀଶୁଖ୍ରୀଷ୍ଟକେ ବିଶ୍ୱାସ କରବା ତାକେ ଆର୍ ନରକ ଦଣ୍ଡ ନେଇ ହୁଏ। କାଁ କାଜେ ବୋଇଲେ ଯୀଶୁଖ୍ରୀଷ୍ଟ ତାକେ ଭଲ ପାଏସନ୍ ଆର୍ ତାର ବଦଲେ ନେ ସେ ମରିଛନ୍। ସେ ମାପୁରୁ ଥିଲେ ବୋଲିକରି ମଲା ପରେ ବି ଜୀବନ ପାଇଲେ, ତାରପରେ ସେ ସରକେ ଫେରିଗଲେ। ତମେ କାଣା ନରକ ଦଣ୍ଡରୁ ଉଦ୍ଧାର ହେବାକେ ଇଚ୍ଛା କରୁଛ କି? ତେବେ ଯୀଶୁ ଲୋକେ ପ୍ରାର୍ଥନା କର, ସେ ଜିଇଁଛନ୍ ଆର୍ ସେ ତମର ପ୍ରାର୍ଥନା ଶୁଣୁଛନ୍। ତାକେ କହ, ପ୍ରଭୁ ଯୀଶୁ, ମୁଇଁ ଦୁଃଖିତ, କାଁ କାଜେ ବୋଇଲେ ମୋର ଭିତରେ ଖରାପ ଜିନିଷ ଅଛେ, ମୋର ଭିତରେ ଭଲ କରବାଟା କିଛି ନାହିଁ, ମୋତେ କ୍ଷମା କର। ମୋର ଲାଗି ତମେ ମରଲ ବୋଲି ମୁଇଁ ତମକେ ଧନ୍ୟବାଦ ଦଉଛେ, ମୋର ହୃଦୟରୁ ସବୁ ପାପ ଦୂର କରି ମୋତେ ଭଲ କରିଦିଅ। ଯେତେବେଳେ ତମେ ଏନ୍ତା ପ୍ରାର୍ଥନା କରବ, ଯୀଶୁ ତମର ହୃଦୟରୁ ସବୁ ପାପ ଦୂର କରିଦେବେ, ତାରପରେ ସେ ତମର ସଙ୍ଗେ ରହିବେ, ସେ ତମର ଅନ୍ତରରେ ନିଜର ଆତ୍ମାକେ ରଖବେ, ତମେ ଯେନ୍ତା ଆର୍ କେବେ ଖରାପ କାମ ନାଇଁ କରବ, ସେଥିର୍ଲାଗି ସେ ସାହାଯ୍ୟ କରବେ। ତମେ ସବୁବେଳେ ତାଙ୍କ ଠାନେ ପ୍ରାର୍ଥନା କରବ, ଯେଡ଼େବେଳେ ବି ସେ ତମକେ ସାହାଯ୍ୟ କରବେ, କାଁ କାଜେ ବୋଇଲେ ସେ ତମକେ ଖୁବ୍ ଭଲ ପାଏସନ୍। ସତ୍ ମାପରୁ ଆର୍ ତାର ପୁଅ ଯୀଶୁ ଛଡ଼ା କେବେ କେନ୍ ଲୋକ କି କେନ୍ ବିଷୟ ପାଖେ ତମେ ପ୍ରାର୍ଥନା ନାଇଁ କରବ। ତମେ ଡରବାର ଦରକାର ନାହିଁ, କାଁ କାଜେ ବୋଇଲେ ମାପରୁ ତମକେ ରକ୍ଷା କରବେ। ଯେଡ଼େବେଳେ ତମେ ମରବ ସେତିକିବେଳେ ବି ତମେ ସିଧା ସଲଗ ସରକେ ଯିବ। ଆଜି ଦିନ ଠାନୁ ତମେ ଇ ତମର ଭବିଷ୍ୟତକେ ରେଡ଼ି ହେଇଯ। ମହାପୁରୁ ଯେନ୍ତା କହିଛନ୍ ସେନ୍ତା ଯୀଶୁକେ ବିଶ୍ୱାସ କର।